ନମସ୍କାର, ମୁଁ ପ୍ରିୟଦର୍ଶିନୀ ବେହେରା ଗଞ୍ଜାମ ଜିଲ୍ଲାର ଲଙ୍ଗେଶ୍ୱର ଗ୍ରାମରୁ କହୁଛି। ମୋର ପ୍ରଶ୍ନ ହେଲା, ଋତୁସ୍ରାବ ସମୟରେ ଅନୁଭବ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କେଉଁ ଉପାୟ ଅବଲମ୍ବନ କରିବା ଉଚିତ? ଧନ୍ୟବାଦ।
ଏସବୁକୁ ଲାଘବ କରିବା ପାଇଁ ଏପରି କିଛି ଉପାୟ ମାନ ଆମେ କରିପାରିବା। ଯେମିତି ପ୍ରଥମ ଉପାୟଟି ହେଲା, ଗୋଟିଏ ବୋତଲରେ ଗରମ ପାଣି ପୂର୍ଣ୍ଣ କରି କନାରେ ହାଲକା ଗୁଡ଼ାଇ ଦିଅନ୍ତୁ ଓ ବିନ୍ଧା ହେଉଥିବା ଜାଗାକୁ ସେକ ଦିଅନ୍ତୁ। ଦ୍ୱିତୀୟରେ, ପେଟର ଦରଜ ହେଉଥିବା ଜାଗାକୁ ଆସ୍ତେ ଆସ୍ତେ ମାଲିସ କଲେ ପେଟ ଦରଜ କମ୍ ଲାଗିବ। ତୃତୀୟଟି ହେଲା ଗୋଟିଏ ଘରୋଇ ଚିକିତ୍ସା, ଶୁଣ୍ଠି କିମ୍ବା ଅଦା ରସର ପାନୀୟ ଦିଆଯାଇପାରେ।